ଦୁଇ ବର୍ଷ ପରର କଥା, କୁଆଁରପୁ ନେଇ ସଞ୍ଜ ପହର। ଜହ୍ନି ଫୁଲ ପରି ତୋରା ଜହ୍ନ ଆକାଶର କୋଳକୁ ଉଠି ଆସିଲାଣି। ତାର ତୋରା କଅଁଳ ଆଲୁଅରେ ସାରା ପ୍ରକୃତି ସତେକି ଗୋଟିଏ ନୂଆ ଆନନ୍ଦରେ ହସି ଉଠୁଛି। ସଫା ସୁତୁରା ମେଘହୀନ ନୀଳିଆ ଆକାଶର ଦେହକୁ ସତେକି କିଏ ରୂପିଲି ପାଣିରେ ମାଠି ମୁଠି ଧୋଇଦେଇଛି। ଚାରିଆଡ଼େ ଆନନ୍ଦ, ଚାରିଆଡ଼େ ଫୁର୍ତ୍ତି ପୁରି ରହିଛି। କାହାରି ମନରେ ବିରସ ଭାବ ନାହିଁ, ମୁହଁରେ ବିଷାଦର ମଳିନତା ଦେଖା ନାହିଁ। ପିଲା ଛୁଆରୁ ବୁଢ଼ାବୁଢ଼ୀ ଯାଏଁ ସଭିଏଁ ଆଜି ଉତ୍ସବରେ ମଜି ରହିଛନ୍ତି। ଶ୍ରୋତା ବନ୍ଧୁ, ଆପଣମାନେ ଶୁଣୁଛନ୍ତି ସୁପ୍ରସିଦ୍ଧ ଔପନ୍ୟାସିକ କାହ୍ନୁଚରଣ ମହାନ୍ତିଙ୍କର ଉପନ୍ୟାସ ହା ଅନ୍ୟର ଦ୍ୱିତୀୟ ଅଧ୍ୟାୟ। ଗାଁ ମଝି ବରମୂଳ ବାଲିଦାଣ୍ଡରେ ଗାଁ ଭେଣ୍ଡିଆଙ୍କର ଖେଳ। ଅଧେ ଛାଇ ଅଧେ ଆଲୁଅ ଜାଗା, ଦାଣ୍ଡ ମଝିରେ ପାହି କାଟି ଦଳେ ଟୋକା ଡୁଡୁ ଖେଳରେ ବ୍ୟସ୍ତ। ଦଳେ ପିଲା ବୋହୁଚୁରି ଖେଳୁଛନ୍ତି, ବୁଢ଼ା ଦରବୁଢ଼ା ଯାକ ଗଛମୂଳରେ ବସି ପିଲାଙ୍କର ଖେଳ ଦେଖୁଛନ୍ତି, ତାଳି ମାରି ସେମାନଙ୍କୁ ଉତ୍ସାହିତ କରୁଛନ୍ତି, କେବେ କେବେ ମଧ୍ୟସ୍ଥ ହୋଇ କଜିଆ ଭାଙ୍ଗୁଛନ୍ତି। ଏଣେ ପ୍ରତ୍ୟେକ ସାହିର ଝିଅମାନେ କୁଆଁର ପୁନେଇ ଖେଳରେ ମନପ୍ରାଣ ଢାଳି ଦେଇଛନ୍ତି। ବର୍ଷକେ ମାସେ, ଆଜି ପୁଣି ଶେଷ ରାତି, ଝିଅଙ୍କର ତର କାହିଁ, ରାତି ପାଇଲେ ପୁଣି ବର୍ଷେ। ଏଇ ଫୁର୍ତ୍ତି ଏଇ ଆନନ୍ଦଟିକ ପାଇଁ ଚାହିଁ ରହିବାକୁ ପଡ଼ିବ ବର୍ଷେ, କିଛି କମ୍ କଥା ନୁହେଁ। କେତେ ପରିବର୍ତ୍ତନ ଘଟିବାର ସମ୍ଭାବନା, ବିଶେଷତଃ ଝିଅଙ୍କ ଜୀବନରେ। ଆଜି ଯିଏ ଏକାଠି ଖେଳୁଛନ୍ତି, ଆର ବର୍ଷ ଏଇ ଦିନେ କିଏ ଯାଇ କେଉଁଠି ଥିବ, କାହା ଚୁଲି ଫୁଙ୍କୁଥିବ, ଦେଖିବା କଥା ତ ଭାଗ୍ୟର କଥା। ଖବରଟିଏ ପାଇବା, ଗଲା ଅଇଲା ଲୋକଙ୍କ ତୁଣ୍ଡରୁ କଥାପଦେ ଶୁଣିବା ବି ସାତ ସପନ। ଝିଏ ଖେଳୁଛନ୍ତି କେତେ ପ୍ରକାରର ଖେଳ, ପୁଞ୍ଚି ମୁଦି ପରଶୁଣି ବରଗୁଡ଼ି ବରଗୁଡ଼ି ନଟା ଲୁଚକାଳି ଇତ୍ୟାଦି। ଯିଏ ଯାହା ଗୀତ ଶିଖିଛନ୍ତି ପାଞ୍ଚ ସାତ ଜଣ ଏକାଠି ହୋଇ ଏକା ସ୍ୱରରେ ପାଟି କରି ବୋଲୁଛନ୍ତି, କାନ ଅତଡ଼ା ପଡ଼ୁଛି। ଏ ସାଇ ଝିଏ ସେ ସାଇ ଝିଅଙ୍କର ଅଭିଗୁଣ ଯାକ, କାହାର ବାପା କୋଳଥଚେରି କରୁ କରୁ ବାଉରି ହାତରେ ମାଡ଼ ଖାଇଥିଲା, କାହାର ଅଜା ଛୁଞ୍ଚି ମୁନରେ ଘିଅ ଖାଉଥିଲେ, କାହା ଘରେ ତିଅଣରେ ଫୁଟେ ନାହିଁ, ଇତ୍ୟାଦି ଇତ୍ୟାଦି କଥା ଗୀତରେ ଗୀତରେ ବୋଲି ପରଘରର ଛିଦ୍ର ଉଣ୍ଡିବାରେ ପଦାରେ ପକାନ୍ତି। ଆର ସାହି ଝିଏ ସେହିପରି କେତେ ଉଲୁଗୁଣା ଦେଇ ଗୀତରେ ଗୀତରେ ଗାଳିଯାକ ଓଲଟାଇ ଦିଅନ୍ତି। ଶିକ୍ଷା ଦେବାକୁ ମନ୍ତ୍ରଣା ଦେଇ ତେଜି ଦେବାକୁ ପାଖରେ ପୋଖତା ପୋଖତା ମୁରବୀ ଆଡ଼ାର ମାଇପେ ବସି ତାଙ୍କ ପିଲା ଝିଅମାନଙ୍କୁ ଏହିପରି କେତେ କେତେ ପୁରୁଣା ଛିଦ୍ର କହି ଉପଦେଶ ଦିଅନ୍ତି। ଏ କି ପ୍ରକାରର ଶିକ୍ଷା, ପରଘରକୁ ଗଲେ କିପରି ପରଛିଦ୍ର ଖୋଜି ଗଣ୍ଠି କରିବାକୁ ହେବ, ଅତି ଛୋଟ ଛୋଟ କଥାରୁ କ୍ଷୀୟ ଧରି କିପରି ଭାଇରେ ଭାଇରେ ମନ ଫଟେଇ ଗୋଟିଏ ସଂସାର ଗୋଟିଏ ଘରକୁ ଭାଙ୍ଗି ପାଞ୍ଚ ଘର କରିବାକୁ ହେବ, ଦରକାର ବେଳେ କିପରି ଦେହର ଲୁଗା ନେଇ ଅଣ୍ଟାରେ ଭିଡ଼ି ନାନା ପ୍ରକାର ଅଶ୍ଳୀଳ କଥା କହି ମୁହଁକୁ ମୁହଁ ଯୋଡ଼ି ଉପରେ ପଡ଼ି ଶାଶୁ ନଣନ୍ଦ ଯାହା ହୁଅନ୍ତୁ କି ସାହିର ଆଉ କେହି ହୁଅନ୍ତୁ, ଯିଏ ହାବୁଡ଼େ ପଡ଼ିଲା ତା ସାଙ୍ଗରେ ଝଗଡ଼ା କରି ପାଟି ଜୋରରେ ଜିତିବାକୁ ହେବ। ଏସବୁ କଥା ମା ଖୁଡ଼ି ବଡ଼ମା ଆଈମାନଙ୍କ ଠାରୁ ନ ଶିଖିଲେ ଶିଖେଇବ କିଏ, ନହେଲେ ସ୍ତ୍ରୀ ଶିକ୍ଷା ଅପୂର୍ଣ୍ଣ ରହିଯିବ ଯେ। ଏସବୁ ତ ପରର କଥା, ଝିମିଟି ଖେଳରୁ ମହାଭାରତ ଯୁଦ୍ଧ ହେଲା ପରି ଏଇ କୁଆଁରପୁ ନେଇ ଖେଳ ଝିଅଙ୍କ ଗୀତରୁ ସାହି ସାହି ଭିତରେ ଯେଉଁ ଦ୍ୱନ୍ଦ୍ୱ ଲାଗିଯାଏ ତାର ପ୍ରଭାବ ଗାଁରେ ରହିଯାଏ କିଛି ଦିନ ଲାଗି, ହାତାହାତି ମଧ୍ୟ ଚଳିଯାଏ ମର୍ଦ୍ଦଙ୍କ ଭିତରେ। ଗତବର୍ଷର କଥା କାଲି ପରି ଲାଗୁଛି। ବଢ଼େଇ ସାହିର ଝିଏ କେଉଟ ସାହିର ଝିଅଙ୍କ ନାଁରେ କ'ଣ ଚାରିପଦ ଗୀତ ଫାନ୍ଦି ବୋଲିଦେଲେ, ପିଲାରେ ପିଲାରେ କଥା। ଠେଙ୍ଗା ବାଡ଼ି ଧରି ନରିପୁର ଗାଁ ମଝିକି ଚିହିଁକି ଆସିଲେ ଦି ସାହିର ମର୍ଦ୍ଦେ। ପଧାନେ ଆଗ ହାଁ ହାଁ କରି ପରେ ନିଶାପ କରି କଜିଆ ଭାଙ୍ଗି ସିନା କଥାଟାକୁ ମେଣ୍ଟାମେଣ୍ଟି କରିଦେଲେ, ଭିତରେ ଭିତରେ ଗୋଟାଏ ହିଂସାବାଦ ବରାବର କୁହୁଳା ପଡ଼ି ରହିଲା। ଯେଉଁ ଝିଏ ଗୀତ ଫାନ୍ଦି ବୋଲିଥିଲେ ସେମାନେ ଯାଇ ସାତ ଗାଁରେ ଘର କରଣା କଲେଣି, କିନ୍ତୁ କଜିଆଟା ନରିପୁରର ଛାତି ଭିତରେ ଦୁକ୍ଦୁକି ପଡ଼ିଲା ପରି ଦୁକ୍ଦୁକ୍ ହେଉଛି ଆଜି ଯାଏଁ। ଏସବୁ କଥା ମନେ ପଡ଼ିଯିବାରୁ ଗୋବିନ୍ଦ ସାହୁ ସଞ୍ଜବୁଡ଼େ ଡୁଡ଼ୁ ଖେଳ ଦେଖି ଯିବା ଆଗରୁ ଉମାକୁ ପାଖକୁ ଡାକି ତିଆରି କରି କହିଗଲା, ବୁଝି ହୁସିଆର, ଘର ଦ୍ୱାର ମୁହଁ ଡେଇଁ କୁଆଡ଼େ ଯିବୁ ନାହିଁ, ନିଜ ଦୁଃଖକୁ ହାରି ଗୁହାରି ନାହିଁ, ବାଜେ କଥାରେ ପଡ଼ି ସାହି ଲୋକଙ୍କ ସଙ୍ଗେ କଜିଆ ଦଙ୍ଗା କରିବାକୁ ମୋର ବଳ ନାହିଁ, ପିଲାରେ ପିଲାରେ ଖେଳୁ ଖେଳୁ ଗୀତ ବୋଲୁ ବୋଲୁ ପାଟିରୁ କ'ଣ ନାହିଁ କ'ଣ ବାହାରି ପଡ଼ୁଥିବ, ଶେଷକୁ ଆମରି ମୁଣ୍ଡରେ ବାଟିଆ କିଏ ପାରେ ହୋ। ଏତିକି କହି ଗୋବିନ୍ଦ ସାହୁ ତ ଚାଲିଗଲେ। ଉମା ମନ ମାରି ଆସି ଖୁଡ଼ିଆଗରେ ଗୁହାରି କଲା ତା ପାଇଁ ପଦେ କହିବାକୁ। ରେଣୁ ବୋଉ ନାକ ଟେକି ଫୋପାଡ଼ିଲା ପରି କହିଲେ, ମଲା ମୋର, ତୋର କ'ଣ କହିବାକୁ ତୁଣ୍ଡ ନଥିଲା କି ନା ଜିଭ ଛିଣ୍ଡି ପଡ଼ିଥିଲା ବା। କୁଆଁର ପୁନେଇ ଖେଳରେ ଏତେ ସୌକତ ଚାଲିଯାଉନୁ? ଖୁଡ଼ିର ଏ ନାକ ଛିଞ୍ଚଡ଼ା ଅନୁମତିଟା ନାଇଁ କଲାଠାରୁ ବଳି ରେଣୁ ଯଦି ଆଜି ଦେଢ଼ ବର୍ଷର କୋଳ ପିଲା ନ ହୋଇ ବଡ଼ ଝିଅଟିଏ ହୋଇଥାନ୍ତା, ଖୁଡ଼ି କ'ଣ ସତରେ ଏମିତି କଠୋର କଥା କହିଥାନ୍ତା ତାକୁ? ଏଇ କଥା ଭାବି ଉମା ଧୀରେ ଧୀରେ ସେଠାରୁ ଚାଲି ଆସୁଥିଲା। ରେଣୁ ବୋଉ ଡାକି ପଚାରିଲେ, ବୋଉ ତୋର ଏତେବେଳେ ଯାଏଁ ଗାଁରୁ ଫେରିନାହିଁ କିଲୋ, କେଉଁ ଚୁଲିରେ ପଶିଛି କେଜାଣି? ରାଗରେ ଉମାର ଦେହ ସାରା ଥରିଗଲା। ଭାବିଲା ମୁହେଁ ମୁହେଁ ତାର ଖୁଡ଼ିକୁ ଚାରିପଦ ବତାଇ ଦେଇ ମନର ଓରମାନ ମେଣ୍ଟେଇ ଦେବ। ଦିନକୁ ଦିନ ମୁହଁ ବଢ଼ିଯାଉଛି କିଛି ନ କହିଲାରୁ। କାଲି କାନ କାଟିଲେ ମୁହଁରୁ ବଚନ ବାହାରୁନଥିଲା, ଆଜି ତୋଡ଼ ଦେଖ କ'ଣ କରିପାରିଲା କି? କଥା କ'ଣ କହୁଛି ଯେ ପାଟିରେ ବାଇଶ ରହୁନାହିଁ, କିନ୍ତୁ ଯେଉଁ ଭରସାରେ କାହା ଟାଣରେ ତାର ପାଟି ଖୋଲିବ? ବାପ ମରିବାର ଦେଢ଼ ବର୍ଷ ହେଲା, ବାପ ସଙ୍ଗେ ସଙ୍ଗେ ତାର ଅଲିଅଳପଣ ଯାଇଛି, ବୋଉର କରାମତି ହଜିଛି, ନିଜ ଘରେ ଆଜି ସେମାନେ ପର, ନିଜ ଦରବରେ ସେମାନେ ଆଜି ଚୋର। ବାପ ଥିଲାବେଳେ ତାରି ବୋଉ ପରା ଘର ଚଳାଉଥିଲା, ତାରି ବୋଉ ହାତରେ ସବୁ ଥିଲା, ଦିନେ କେବେ ସେ ତାଠାରେ ପାତର ଅନ୍ତର ହିଂସାବାଦ ଦେଖିନଥିଲା। ଓଲଟି ବେଳେବେଳେ ଦାଦି ତାର ଖୁଡ଼ିକି ମାରେ ବୋଲି ସେ ତାର ଦାଦିକୁ ଗାଳି ଦିଏ, ଖୁଡ଼ିକୁ କେତେ ଆହ୍ଲାଦ କରେ, ବୋଧ ଶୋଧ ଦିଏ। ଆଜି କାଳ ଓଲଟିଗଲା ବାସୁ ମଲାରୁ, ତାର ବୋଉ ପୁଣି ମୁଣ୍ଡରେ ମୁଢ଼ି ଉଖୁଡ଼ା ପସଡ଼ା ଧରି ଗାଁର ଘର ଘର ବୁଲିବ। ଯିଏ କେବେ ଘରର ଏରୁଣ୍ଡି ଡେଇଁନଥିଲା, ଘରର ସବୁ କାମ କରିବ, ପୁଣି ଗୁହାଳ ପୋଛିବ। ବାସୁର ବାପ ମଲାବେଳକୁ କାଇଁ କେଉଁଠି ଗୁଣ୍ଠେ ବିଶ୍ୱାସ କରି ଜାଗା ନଥିଲା। ପିଲାଦିନୁ ଗୋବିନ୍ଦ ଫୁଲା ଫାଙ୍କିଆ ହୋଇ ବୁଲୁଥାଏ, ବାସୁ ବଞ୍ଚିଥିବା ଯାଏ ସେ ତ ଘର କଥା କିଛି ବୁଝେ ନାହିଁ। ଯେଉଁ ଦଶ ପନ୍ଦର ମାଣ ହେଲା ସେତକ ବାସୁ ସାହୁର କମେଇ, ନିଜ ଦିହ ମିହନ୍ତ ବୁଦ୍ଧିର ଖେଳରେ ହୋଇଛି। ସେ ଆଖି ବୁଝିଲା ଦିନଠାରୁ ଆଜି ସିନା ଏହା ହଉ ଠାକୁରେ ଅଛନ୍ତି। ଉମା କାନ୍ଦ କାନ୍ଦ ହୋଇ ବାଡ଼ି ଆଡ଼କୁ ଗଲା। ବାଡ଼ିପଟ ସଜନା ଗଛ ମୂଳରେ ଠିଆ ହୋଇ ସେ ତାର ବାପାକୁ ମନେ କରି କେତେ କାନ୍ଦିଲା। ଶେଷକୁ ମନ ବୁଝିଗଲାରୁ ଆଖିର ଲୁହ ତାର ହାତରେ ପୋଛିଲା। ଭାବିଲା ହଁ, ସେ ଏବେ ସାହିକି ଖେଳିବାକୁ କାହିଁକି ଯିବ? ପାଞ୍ଚ ଘରର ଝିଅଙ୍କ ସଙ୍ଗେ ସାଙ୍ଗସାରିସା ହୋଇ ଖେଳିବ କେଉଁ ମୁହଁରେ? ଏତେ ବଡ଼ ପର୍ବ କୁଆଁର ପୁନେଇ, ଖଣ୍ଡେ ନୂଆ ଲୁଗା କିଣିଦେବାକୁ ତ ଦାଦି ଖୁଡ଼ିଙ୍କର ମନ ହେଲା ନାହିଁ। ସେ ନିଜେ ଯାଇ ଦାଦିକି କହିଲା, ବୋଉ ବି ତାର କେତେ ନେହୁରା ହୋଇ କହିଲା। ସେ ପଠେଇଦେଲେ ଖୁଡ଼ି ପାଖକୁ, ଖୁଡ଼ି ଯେ ଆରକ ମୁହଁ ଶୁଖେଇ କହିଲେ, ଟଙ୍କା କାହିଁ? ସବୁ କଥାକୁ ଟଙ୍କା ଅଛି, ତା ପାଇଁ ଲୁଗା ଖଣ୍ଡେ କିଣିଦେବାକୁ ଟଙ୍କା ନାହିଁ। ବୋଉ ତ ମଲାସାପ, ଖୁଡ଼ିର ହାତ ଟେକାରେ ଅଛି, ତାର ଚାରା ବା କ'ଣ? ଗୋଟାଏ ପଇସାକୁ ତ ସଖ୍ୟ ନୁହେଁ, ପସରା ବୁଲେଇ ବିକି ଯେଉଁ ପଇସା ଆଣେ ଦାଦି ଖୁଡ଼ି କଡ଼ାକ୍ରାନ୍ତି ହିସାବ କରି ସବୁ ନେଇଯାଆନ୍ତି। ହାତ ଖର୍ଚ୍ଚ ପାଇଁ ପଇସାଟାଏ ମାଗିଲେ ବି ଦେବାକୁ ତାଙ୍କର ମନ ବଳେ ନାହିଁ, ଟିକିଏ ହୋଇ ମୁଲାଇଜା ନଥାଏ। ଉମା ଉପରକୁ ଚାହିଁଲା, ଆହ କେଡ଼େ ସୁନ୍ଦର ଆକାଶ, କେଡ଼େ ସୁନ୍ଦର ଜହ୍ନ! ତାର ବାଳିକା ହୃଦୟ ଓଲସି ଉଠିଲା। ଗାଁ ଦାଣ୍ଡରୁ ଗାଁ ଭେଣ୍ଡିଆଙ୍କର ଛେଲ ଡୁକ୍ ଡୁକ୍ ଶବ୍ଦ, ସାହି ଝିଅଙ୍କର କୁଆଁର ପୁନେଇ ଜହ୍ନ ପଡ଼ିଥାଏ ଘନ ଘନ ଗୀତ ଶୁଣି ତାର ଖେଳପ୍ରିୟ ଚପଳ ମନଟା ଭାରି ଉଚ୍ଛନ୍ନ ହେଲା। କାହା କଥା ନ ମାନି ସେ ଖେଳିବାକୁ ଯିବ, ଗାଳିମାଡ଼ ଖାଇଲେ ଖାଇବ ପଛେ। ଛି, ଏଡ଼େ ମଇଳା ଲୁଗା ପୁରୁଣା ଗନ୍ଧ ଲୁଗାଟା ପିନ୍ଧି ସାହି ଝିଅଙ୍କ ପାଖକୁ ଯିବ କେମିତି? ଉମା ଲୁଗାକୁ ଚାହିଁ ମୁହଁ ଶୁଖେଇଲା। ଉମା ଲୋ, ଅପରିଚିତ କଣ୍ଠସ୍ୱରଟି ଶୁଣି ଉମା ପଛକୁ ଫେରି ଚାହିଁଲା। ତୁ ଆସି ବାରିଆଡ଼େ, ମୁଁ ତତେ ଘରେ ଖୋଜୁଛି, ତୋ ଖୁଡ଼ି ତ କାହିଁକି ତୋ ଉପରେ ଆଜି ଭାରି ଖପା, କ'ଣ କରିଛୁ କି? ପଚାରିଲାରୁ କହୁଛନ୍ତି କେଜାଣି ଉମା କାହିଁ, ତାକୁ କ'ଣ ମୁଁ ଅଣ୍ଟାରେ ଖୋଜିଛି କି? କହୁ କହୁ ଜଗବନ୍ଧୁ ବାଡ଼ି କବାଟ ପାଖରୁ ଧୀରେ ଧୀରେ ସଜନା ମୂଳକୁ ଆସିଲା। ପଚାରିଲା, ବୋଉ କାହିଁ? ଉମା ଉତ୍ତର ଦେଲା, ସେ ଫେରି ନାହିଁ। ଫେରି ନାହିଁ? ଏତେ ରାତି ହେଲାଣି, ସଞ୍ଜ ଆଗରୁ ଆମ ଘରକୁ ଯାଇଥିଲା ପରା ପସରା ନେଇ। ମୁଁ ତୋ କଥା ପଚାରୁଥିଲି, ତୁ କାହିଁକି ଆମ ଘରକୁ କେତେ ଦିନ ହେଲା ଯାଇନାହୁଁ, ବେଣୁ ତତେ ଭାରି ଖୋଜୁଥିଲା। ଉମା କହିଲା, ମୁଁ ଯିବାକୁ ବେଳ ପାଉନାହିଁ, ଦାଦି ଦେହ ଭଲ ନାହିଁ, ଗାଈଗୋରୁଙ୍କ ଖବର ମୋତେ ବୁଝିବାକୁ ପଡ଼ୁଛି। ଜଗୁ ପଚାରିଲା, ଆଜି ପରା କୁଆଁରକୁ ନେଇ ତୁ ଖେଳିବାକୁ ଯାଇନୁ ସାହି ପିଲାଙ୍କ ସାଙ୍ଗରେ? ତତେ ଭାରି ଖୋଜା ପଡ଼ୁଛି, ବନମାଳୀଙ୍କ ଦୁଆରେ, ସେ ସାହିର ସବୁ ଝିଏ ସେଠି ଜମା ହୋଇ ଖେଳୁଛନ୍ତି ଦେଖିକିରି ଅଇଲେ, ଦାଦା ଖୁଡ଼ି ମୋତେ ଖେଳିବାକୁ ମନା କରିଛନ୍ତି। କାହିଁକି କିଲୋ? ଆର ବର୍ଷ କ'ଣ କଜିଆ ଲାଗିଥିଲା ପରା ମଲାରେ, ତୁ ତ କଜିଆ କରୁନୁ, ଅଇଲୁ ତୁ ଖୁଡ଼ି ପାଖକୁ? ଉମାର ମୋଟେ ଇଚ୍ଛା ନଥିଲା, କିନ୍ତୁ ଜଗୁ ତାର ହାତ ଧରି ଓଟାରି ଆଣିଲା ଖଞ୍ଜା ଭିତରକୁ। ଜଗୁକୁ ଦେଖି ରେଣୁ ବୋଉ ଆଗରୁ ଆସି ଦୁଆରେ ଠିଆ ହୋଇଥିଲେ। ପ୍ରଧାନଙ୍କର ପୁଅ ମନ ଭିତରେ ଭକ୍ତି ପରିବର୍ତ୍ତରେ ବରଂ ଟିକିଏ ଭୟ ଥାଏ, ଜଗୁ ଯେତିକି ଭଲ ସେତିକି ମନ୍ଦ, ରାଗିଗଲେ କ'ଣ ନାହିଁ କ'ଣ କରିବ। ବିଶେଷତଃ ଉମାକୁ ସେ ଭାରି ଭଲ ପାଏ, ଏକା ପେଟର ଭାଇ ଭଉଣୀ ଏମିତି ହେବେ ନାହିଁ। ଉମାକୁ କିଏ ଗାଳି ଦେଇଛି ଜାଣିଲେ ସେ ମୁହେଁ ମୁହେଁ ଦି ଚାରିପଦ ଛାଡ଼ିଦେବ। ଏହିସବୁ କଥା ଭାବି ରେଣୁବୋହୁ ଆଗ ବଳିପଡ଼ି କହିଲେ, ଆରେ ପୁଅ, କହିଲୁ ଭଲା, ଲୁଣ ତେଲ ଟିକେ କିଣିବାକୁ ଘରେ ପାହୁଲାଟାଏ ନାହିଁ, ଅଭାବ ତ ଲାଗି ରହିଛି। ଏତେ ବଡ଼ ଦିନଟାରେ ଆଜି ଉମା ପାଇଁ ଖଣ୍ଡେ ନୂଆ ଲୁଗା ହୋଇପାରିଲା ନାହିଁ। ମଇଳା କୋତରା ହୋଇ ଅଭିକାଙ୍କ ପରି ପରଘରକୁ କେମିତି ଖେଳି ଯାଆନ୍ତା। ଜଗୁ ରୁକ୍ଷେଶ୍ୱରରେ କହିଲା, ମୁଁ ସେ କଥା ଜାଣେ, ସବୁ କରିବାକୁ ଟଙ୍କା ଅଛି, ବଣିଆ ଘରେ ତମର କଣ୍ଠି ଗଢ଼ା ହେଉଛି, ତମ ଝିଅ ପାଇଁ ଅଣ୍ଟା ସୂତା ବରାଦ ଦିଆହୋଇଛି, ଖାଲି ଉମା ପାଇଁ ଚାଖଣ୍ଡେ ନୂଆ ଲୁଗା କିଣିବାକୁ ପଇସା ନାହିଁ, ସେ ତ କାହୁଁ ଅଇଲାଟାଏ। ରେଣୁବୋହୁ ଲାଜ ଲାଜ ହୋଇ କହିଲେ, ଯାହା ଘର କଥା ସିନା ସିଏ ଜାଣେ। ଜଗୁ କହିଲା, ଠିକ୍, ବାସୁ ମହୁସା ଥିଲେ ଏ କଥା କହିବାକୁ ଜିଭ ଲେଉଟି ନଥାନ୍ତା, ସେ ମରିଗଲା ବୋଲି ଆଜି ତା ଝିଅ ଆଖିରେ ଲୁହ। ଏତକ କହି ଜଗୁ କାଖ ତଳୁ ଖଣ୍ଡେ ନୂଆ ଶାଢ଼ୀ କାଢ଼ି ଉମା ଆଡ଼କୁ ପକାଇ ଦେଇ କହିଲା, ନେଲୋ ଉମା, ପିନ୍ଧିକରି ଜଲ୍ଦି ବାହାରି ପଡ଼, ଖଣ୍ଡେ ଲୁଗା ପାଇଁ ତୁ ମନ ମାରି ଘରେ ବସିଛୁ, ମୋତେ ଖବର ଦେଇନୁ, ମିଛଟାରେ କ'ଣ ତୋ ବୋଉ ମୋତେ ମାହାର୍ଦ୍ଦ ଦେଇଛି। ଉମାର ମଉଳା ମୁହଁଟି ପୁଣି ସଜ ଗୋଲାପ ପରି ଉଜ୍ଜଳ ହୋଇଗଲା, ତାର ସୁନ୍ଦର ଓଠ ଦିଓଟି ହସରେ ପୁରି ଉଠିଲା। ସତରେ ଏକା ଜଗୁ ଭାଇ ତାକୁ କେତେ ଭଲ ପାଏ। ସେ ଲୁଗାଟି ତଳୁ ଉଠାଇ ଘର ଭିତରକୁ ପିନ୍ଧିବାକୁ ଚାଲିଗଲା। ରେଣୁବୋହୁ ପଚାରିଲେ, ଲୁଗା କେଉଁଠୁ ପାଇଲ ଜଗୁ? ଚୋରି କଲି, ତମେ ସେଥିରୁ କ'ଣ ପାଇବ? ବାପାଙ୍କ କାନକୁ ଯଦି ଏକଥା ଯାଏ, ମୋତେ ଚିହ୍ନଟି, ମୁଁ କାହାରି ନୁହେଁ ରେ, ବାପାଙ୍କୁ ଜବାବ ଦେବା ଆଗରୁ ତମ ଘରେ ନିଆଁ ଲଗେଇଦେବି ଜାଣିଥା। ନାଇଁ ନାଇଁ, ମୁଁ ପଚାରୁଥିଲି ନା, ବୁଝିଲ ତ? ଉମା ନୂଆ ଲୁଗାଟି ପିନ୍ଧି ତରତର ହୋଇଆସି ଜଗୁ ପାଖରେ ଠିଆ ହେଲା। ତାର ଅଲରା ମୁଣ୍ଡର ଫରଫର ବାଳ ମୁହଁ ଉପରେ କେରା କରା ହୋଇ ପଡ଼ିଥାଏ। ଜଗୁ ସ୍ନେହରେ ସେତକ ସଜାଡ଼ୁ ସଜାଡ଼ୁ କହିଲା, ଦେଖିଲ ଏଥର ଉମା କେଡ଼େ ସୁନ୍ଦର ଦିଶୁଛି, ଗାଁଟା ଯାକରେ ଗୋଟାଏ ଝିଅ ତ, ତାକୁ ଦେଖି ତମ ପେଟ ପୁରି ନାହିଁ? ମୁହଁ ମୋଡ଼ି ସାମାନ୍ୟ ହସି ବିଦ୍ରୁପ କରି ରେଣୁବୋହୁ କହିଲେ, ତୋରି ପେଟ ପୁରୁରେ? ଜଗୁ ଗମ୍ଭୀର ହୋଇ ଉମାର ହାତ ଧରି କହିଲା, ଆଲୋ ଉମା, ତତେ ବନମାଳୀ ଘରେ ଛାଡ଼ିଦେଇ ମୁଁ ଡୁଡ଼ୁ ଖେଳିବାକୁ ଯିବି। ରେଣୁବୋହୁକୁ ଲକ୍ଷ୍ୟ କରି, ମାଉସୀ ଆସିଲେ କହିଦେବ। ଜଗୁ ପଛେ ପଛେ ଉମା ଗଲା। ରେଣୁବୋହୁ ମନକୁ ମନ ଭୁଟୁଭୁଟୁ ହୋଇ କହିଲେ, ଏ କିଏ ରେ ଖଣ୍ଡିଆ, ଭାଇ ନା ବନ୍ଧୁ? ଉମାକୁ ଦେଖି ସୁହାଗ ଗଳି ପଡ଼ୁଛି। ଆଃ, କିଏ କହିବ ଲୋ, ମା ହୁଣ୍ଡାଟାଏ ସମସ୍ତଙ୍କୁ ଡରେଇ ରଖିଛି। ଶ୍ରୋତା ବନ୍ଧୁ, ଏଇଠି ଶେଷ ହେଲା କାହ୍ନୁଚରଣଙ୍କର ସୁପ୍ରସିଦ୍ଧ ଉପନ୍ୟାସ ହା ଅନ୍ନର ଦ୍ୱିତୀୟ ଅଧ୍ୟାୟ। ରହିଲୁ, ନମସ୍କାର।